ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ବିସିପିପିଇଆର୍ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷର ଉଦ୍ଘାଟନୀ ସମାରୋହର ଆୟୋଜନ କରାଯାଇଛି। ଯୋଜନାଟି 80ରୁ ଅଧିକା ପ୍ରସ୍ତାବିତ ପ୍ରକଳ୍ପ ଆଉ 30ରୁ ଅଧିକା ନୀତିଗତ ପ୍ରସ୍ତାବନା ସାମିଲ ଅଛି। ବିସିପିପିଇଆର୍ ଅଞ୍ଚଳକେ ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଆଉ ଐତିହ୍ୟ ଅର୍ଥନୀତି ଭାବେ ତହକାବାର ଇତାର ଜରିଏ ପୂର୍ବ ଭାରତକେ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଆଉ ଲିଜିଷ୍ଟିକ୍ ହବ୍ ବନାବାରଟା ହେଉଛି ଇ ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲ ଭୁବନେଶ୍ୱର ଲୋକସେବା ଭବନର ଭିନ୍ ଭିନ୍ ଅନ୍ତର୍ଜାତୀୟ କମ୍ପାନୀର ପ୍ରତିନିଧିମାନଙ୍କ ସଙ୍ଗେ ଭେଟ ହୋଇଛନ୍। ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗଲା 2 ବର୍ଷ ଭିତରେ ଓଡ଼ିଶାନ ଶିଳ୍ପର ବିକାଶ ଆଉ ପରିବର୍ତ୍ତନ ଲାଗି ନିଆଯାଇଥିବାର ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ସଫଲ ଉଦ୍ୟୋଗ ମଡେଲମାନଙ୍କ ଜରିଏ ଓଡ଼ିଶାର ଯୁଆନ ପିଢ଼ି ଆଉ ମହିଳାମାନଙ୍କର ସଶକ୍ତିକରଣ ଦିଗେ ସହଯୋଗ କରିବାର ଲାଗି କମ୍ପାନୀ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ବୈଠକ ଜରିଏ ଆହ୍ୱାନ ଦେଇଛନ୍। ଏ ଅବସରରେ ପ୍ରତିନିଧିମାନେ ଓଡ଼ିଶା ସଙ୍ଗେ ଭାଗିଦାରକେ ମଜବୁତ କରିବାର ଲାଗି ପ୍ରତିଶ୍ରତି ଦେଇଛନ୍। ସୂଚନା ଅନୁସାରେ ବ୍ଲାକ୍ ସ୍ୱାନ୍ ସମ୍ମିଳନୀଥି ଯୋଗ ଦେବାରକେ ଏ ପ୍ରତିନିଧିମାନେ ଓଡ଼ିଶା ଆସିଛନ୍। ପ୍ରଯୁକ୍ତିବିଦ୍ୟା ଦକ୍ଷତା ବିକାଶ ଜରିଏ ଶ୍ରମିକମାନଙ୍କର କଲ୍ୟାଣ ହେବା ଆଉ ଦେଶର ଭବିଷ୍ୟତ ଅଭିବୃଦ୍ଧିକେ ଓଡ଼ିଶା ଆହୁରି ବରକସ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ପୁରୀଠାରେ ହୋଇଥିବାର ଭାରତୀୟ ମଜଦୁର ସଂଘର 21 ନମ୍ବର ସମ୍ମିଳନୀଥି ଗଲାକାଲି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ଗଲା 20 ମାସ ଭିତରେ ରାଇଜେ 2.5 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମୂଲିଛି। ଆଇବା ବଛରମାନଙ୍କେ ପାଖାପାଖି 20 ଲକ୍ଷ କୋଟି ଟଙ୍କାର ବିନିଯୋଗ ଆଶା କରାଯାଉଛି। ରାଜ୍ୟର ଇ ଅଭିବୃଦ୍ଧିକେ ସମର୍ଥନ କରିବାର ଲାଗି ଦକ୍ଷ ଆଉ ପ୍ରଶିକ୍ଷିତ କର୍ମଚାରୀ ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ୟୁଆଇଡିଏଆଇ ଆଧାର ଡାଟାବେସ୍କେ ଫଟିକ୍ କରିବାର ଲାଗି ସାରା ଦେଶରେ ସଂଶୋଧନ କରାଯାଉଛି। ଇଥି ଏପ୍ତକ 2 କୋଟିରୁ ଅଧିକା ମଲାଲୁକ୍କର ଆଧାର ନମ୍ଘରକେ ନିଷ୍କ୍ରିୟ କରାଯାଇଛି। ଓଡ଼ିଶା ନବିଲ୍ ଏନ୍ତା କେତେ ମଲାଲୁକ୍କର ଆଧାର ନମ୍ଘର ନିଷ୍କ୍ରିୟ କରାଯାଇଛି। ମାତର୍କ ରାଜ୍ୟର କିଛି ବଞ୍ଚିଥିବା ଲୁକ୍କର ଆଧାର ନମ୍ଘର ନିଷ୍କ୍ରିୟ କରାଯାଇଛି ବୋଲି ସାମାଜିକ ଗଣମାଧ୍ୟମଟି ଭୁଲ୍ ତଥ୍ୟ ପ୍ରକାଶ କରାଯାଉଛି। ଇତାକେ ନେଇକରି କିଛି ଅଭିଯୋଗ ହେଲେ ଭୁବନେଶ୍ୱର ନଥିବା ୟୁଆଇଡିଏଆଇ ରାଜ୍ୟ ଶାଖାନ ଅଭିଯୋଗ କରାଯାଇପାରିବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ହୋଲି ଆଉ ଦୋଳ ପୂର୍ଣ୍ଣିମା ଅବସରରେ ସହଜ ଯାତ୍ରା ଆଉ ଭିଡ଼ ଆୟତ କରିବାର ଲାଗି ପୂର୍ବତଟ ରେଳପଥ ତରଫରୁ 62ଟା ସ୍ୱତନ୍ତ୍ର ଟ୍ରେନ୍ ଚଲାବାରକେ ଯୋଜନା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ସବୁ ସମ୍ବଲପୁର ଏରୋଡ୍, ବିଶାଖାପାଟନା ତିରୁପତି, ବିଶାଖାପାଟନା ଏମ୍ଏସ୍ଭିପି ବେଙ୍ଗାଲୁରୁ, ବିଶାଖାପାଟନାମ ଶାଲିମାର, ପୁରୀ ପାଟନା, ପୁରୀ ଉଧନା, ଭୁବନେଶ୍ୱର ଯଶୋବନ୍ତପୁର ଆଉ ଭୁବନେଶ୍ୱର ଧାନବାଦ ସହିତ ଦେଶର ପ୍ରମୁଖ ସହରମାନଙ୍କ ସାଙ୍ଗେ ଯୋଡ଼ି ହେବା। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର୍ନୁ ଗଲାକାଲି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି 3ର ସଫଲ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ବେଳକେ କ୍ଷେପଣାସ୍ତ୍ର ସବୁ ସଞ୍ଚାଳନ ଆଉ ବୈଷୟିକ ମାନବର ସଫଲ ଯାଞ୍ଚ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ଆଉ ଉନ୍ନୟନ ସଂଗଠନ ଡିଆର୍ଡିଓ ତରଫରୁ ତିଆରି ହୋଇଥିବା ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି 3 କ୍ଷେପଣାସ୍ତ୍ର 3000ରୁ 3500 କିଲୋମିଟର ତକ ଲକ୍ଷ୍ୟଭେଦ କରିପାରିବା। 2027 ପହିଲା ଖେପ ଜନଗଣନା ଲାଗି ସୁବର୍ଣ୍ଣପୁର ଜିଲ୍ଲାନ ଗଲାକାଲି ଗୋଟିଏ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଜନଗଣନାକେ ଭଲ ଭାବେ କରବାର ଲାଗି ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ଏ ଅବସରରେ ତାଲିମ ଦିଆଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜନଗଣନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଅଭୟ ନାରାୟଣ ନାୟକ ଆଉ ଶିବମ୍ ଜୟସ୍ୱାଲ ଯୋଗ ଦେଇକରି ତାଲିମ ଦେଇଥିଲେ। ସରକାରୀ କାମକାଜଟି ଓଡ଼ିଆ ଭାଷାର ବ୍ୟବହାର ଲାଗି ଭୁବନେଶ୍ୱର ସରକାରୀ ଅଧିକାରୀମାନଙ୍କର 2-ଦିନିଆ ତାଲିମ ଶିବିର ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଆ ଭାଷାଟି ସରକାରୀ କାମକାଜ କରିବା ଲାଗି ରାଜ୍ୟ ସରକାର ଜୋର୍ ଦେଉଛନ୍ ବୋଲି କହିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହୋତ୍ସବର 3 ନମ୍ବର ଦିନେ ଗଲାକାଲି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଭିନ୍ ଭିନ୍ ଇଲାକାର ଲୋକକଲା ସହିତ ଓଡ଼ିଆ ସିନେମା ଜଗତର ଗାୟିକାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମଟି ଦର୍ଶକମାନେ ବିଭୋର ହୋଇଯାଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ତରଫରୁ ଟି20 ବିଶ୍ୱକପ୍ର 10 ନମ୍ବର ସଂସ୍କରଣ ଆଇଷ୍ଠାନୁ ମୂଲ୍ୟବା। ଏ ବଛର ଭାରତ ଆଉ ଶ୍ରୀଲଙ୍କା ମିଶିକରି ବିଶ୍ୱକପ୍ର ଆୟୋଜନ କରୁଛନ୍। ପହିଲା ଦିନ ଆଜି 3ଟା ମ୍ୟାଚ୍ ଖେଳାଯିବା। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ନ ଆଜି ସଞ୍ଜବେଳର 7 ବଜେ ଭାରତ ଆଉ ଆମେରିକା ଭିତରେ ମ୍ୟାଚ୍ ଖେଳାଯିବା। କଲିକତାନ ସ୍କଟଲାଣ୍ଡ ଆଉ ୱେଷ୍ଟଇଣ୍ଡିଜ୍ ଆଉ ଶ୍ରୀଲଙ୍କାର କଲମ୍ବୋନ ପାକିସ୍ତାନ ଆଉ ନେଦରଲାଣ୍ଡ ଭିତରେ ମ୍ୟାଚ୍ ହେବା। ପାଣିପାଗ ରାଜ୍ୟର ବଡ଼ଭାଗି ଜାଗାନ ଶୀତର ପ୍ରଭାବ କମିଛେ। ଆଇଷ୍ଠାନୁ ରାଇଜେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। এছনের আঞ্চলিক খবর ইনু শেষ হলা আর বেলার আঞ্চলিক খবর শুনিপারবে রাতির 7:02 জুহার।